26 ମିଦିଆନର ମହାସୈନ୍ୟ ଦଳ ଉପତ୍ୟକାରେ ଛାଉଣି ସ୍ଥାପନ କଲେ। ସେମାନେ ସଂଖ୍ୟାରେ ଅନେକ ଥିଲେ, କେହି ତାଙ୍କୁ ଗଣନା କରିନପାରେ, କିନ୍ତୁ ଗିଦିଅନ ପାଖରେ କେବଳ 300 ଲୋକ। କିନ୍ତୁ ପରମେଶ୍ୱର କ'ଣ କରିବାକୁ ହେବ ତାହା ଜଣେଇଲେ। ଗିଦିଅନ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ତୁରି ଦେଲେ, ଗୋଟିଏ ଜ୍ୱଳନ୍ତ ମଶାଲ ଓ ଗୋଟିଏ ଖାଲି କଳସ ଦେଲେ। ମଧ୍ୟରାତ୍ରରେ ସେମାନେ ମିଦିଅନୀୟ ଚତୁର୍ଦ୍ଦିଗରେ ଘେରିଲେ। ପୁଣି ଏକ ସ୍ୱରରେ ସେମାନେ ଜୟଧ୍ୱନି କଲେ। ସେମାନେ ତୁରି ବଜାଇ କଳସ ଭାଙ୍ଗିଲେ, ଉଚ୍ଚଧ୍ୱନି କରି କହିଲେ, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋଟିଏ ଖଡ଼ଗ ଓ ଗିଦିଅନଙ୍କ ନିମନ୍ତେ। ମିଦିଅନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଦ୍ୱନ୍ଦ୍ୱରେ ପଡ଼ିଲେ। ସେଥିରେ ସେମାନେ ପରସ୍ପରକୁ ହତ୍ୟା କଲେ, ପୁଣି ସେଠାରୁ ଦୌଡ଼ି ପଳାୟନ କଲେ। ଏଥିରେ ଇସ୍ରାଏଲ ସୈନ୍ୟ ସେମାନଙ୍କୁ ବିନାଶ କଲେ। ପ୍ରିୟ ବନ୍ଧୁ, ଆମେ ଅଳ୍ପ ଓ ଦୁର୍ବଳ ହେଲେ ମଧ୍ୟ ଈଶ୍ୱରଙ୍କ ସାହାଯ୍ୟରେ ଶକ୍ତିଶାଳୀ ଶତ୍ରୁ ଶୈତାନକୁ ପରାଜୟ କରିପାରିବା।